ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସ୍କାର୍ଟ ସିଟି ମିଶନ ଅନ୍ତର୍ଗତ ଦେଶର 100ଟି ସହରରେ 1,44,000 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପଗୁଡ଼ିକର 90% କାମ ଶେଷ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। 2015ରେ ଲୋକମାନଙ୍କ ଜୀବନକୁ ସୁବ୍ୟବସ୍ଥିତ କରିବା ଲାଗି ଏବଂ ସ୍ୱଚ୍ଛ ତଥା ପରିବେଶ ଅନୁକୂଳ ଢାଞ୍ଚା ନିର୍ମାଣ ନିମନ୍ତେ ଏହି ପ୍ରକଳ୍ପଗୁଡ଼ିକ ଆରମ୍ଭ କରାଯାଇଥିଲା। ସ୍କାର୍ଟ ସିଟି ମିଶନ ପ୍ରକଳ୍ପର ଅବଧିକୁ 2025 ମାର୍ଚ୍ଚ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ 19,926 କୋଟି ଟଙ୍କାର 830 ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବ। ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନାରେ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ଗ୍ରୁପ୍ ପାଇଁ 400ଟି ଇ ବସ୍ ଯୋଗାଇ ଦିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ରାଜ୍ୟରେ 63ଟି ଇ ବସ୍ ଚଳାଚଳ କରୁଛି। ଆଗାମୀ ଦିନରେ କଟକ, ଭୁବନେଶ୍ୱର ଓ ରାଉରକେଲା ସହର ପାଇଁ 100 ଲେଖାଏଁ ଏବଂ ସମ୍ଭଲପୁର ଓ ବ୍ରହ୍ମପୁର ସହର ପାଇଁ 50ଟି ଇ ବସ୍ ଅଣାଯିବ। ଭୁବନେଶ୍ୱର ସଚିବାଳୟର ତୃତୀୟ ମହଲାରେ ଥିବା କାର୍ଯ୍ୟାଳୟରୁ ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟ କରିବେ। ସୂଚନା ଅନୁସାରେ ଗତ ଜୁନ୍ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ଶପଥ ଗ୍ରହଣ କରିଥିଲେ। ତେବେ ସଚିବାଳୟରେ ତାଙ୍କ କାର୍ଯ୍ୟାଳୟ ପ୍ରସ୍ତୁତ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରେ ନିୟମିତ କାର୍ଯ୍ୟ ଚଳାଇ ଆସୁଥିଲେ। ରାଜ୍ୟରେ କୌଣସି କାର୍ଯ୍ୟରତ ପୁଲିସ୍ କର୍ମଚାରୀଙ୍କ ଅକାଳ ମୃତ୍ୟୁ ହେଲେ ସମ୍ପୃକ୍ତ ପୁଲିସ୍ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବ। ଏନେଇ କମିଶନରେଟ୍ ପୁଲିସ୍ ଓ ଏକ ଜାତୀୟ ସ୍ତରର ବ୍ୟାଙ୍କ ସହ ଖୁବ୍ ଶୀଘ୍ର ଚୁକ୍ତିପତ୍ର ସ୍ୱାକ୍ଷରିତ ହେବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଏଥିରେ ବିଶେଷକରି ଗ୍ରୁପ୍ ସି ଓ ଗ୍ରୁପ୍ ଡିର ପୁଲିସ୍ କର୍ମଚାରୀମାନେ ଲାଭବାନ ହେବେ। ଦିନିକିଆ ଡ୍ୟୁଟି ହିସାବରେ ବେତନ ପାଉଥିବା ଏସ୍ପିଓ ଓ ହୋମ୍ଗାର୍ଡମାନଙ୍କ ପାଇଁ ଏହି ଆର୍ଥିକ ସହାୟତା ବେଶ୍ ଗୁରୁତ୍ୱ ବହନ କରିବ। ପ୍ରାୟ 7,000 ପୁଲିସ୍ କର୍ମଚାରୀଙ୍କ ସହ 2,000 ହୋମ୍ଗାର୍ଡଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। କଟକ ଜିଲ୍ଲାକୁ ମ୍ୟାଲେରିଆ, ଡେଙ୍ଗୁ ଓ ହଇଜା ଭଳି ରୋଗରୁ ମୁକ୍ତ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ସଫଳତାର ସହ ନିଜ ଦାୟିତ୍ୱ ତୁଲାଇବା ଲାଗି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପରାମର୍ଶ ଦେଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ପାଇଁ ଗଠିତ ଟାସ୍କଫୋର୍ସ କମିଟିର ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ସେହିଭଳି ଆଶାକର୍ମୀମାନଙ୍କ ଦ୍ୱାରା ପ୍ରତି ଘରେ ଓଆର୍ଏସ୍ ଓ ଜିଙ୍କ୍ ପଟିକା ବିତରଣ ପାଇଁ ନିଷ୍ପତ୍ତି ହୋଇଛି। ସୂଚନା ଅନୁସାରେ ରାଜ୍ୟରେ ଗତ 1ରୁ 31 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଡକ୍ଟର ବିଏନ୍ ଗଙ୍ଗାଧରଙ୍କୁ ଜାତୀୟ ମେଡିକାଲ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଡକ୍ଟର ଗଙ୍ଗାଧର ମେଡିକାଲ ଆସେସ୍ମେଣ୍ଟ ଆଣ୍ଡ ରେଟିଂ ବୋର୍ଡର ସଭାପତି ରୂପେ କାର୍ଯ୍ୟନିର୍ବାହ କରୁଥିଲେ। ତାଙ୍କ ସ୍ଥାନରେ ଡକ୍ଟର ସଞ୍ଜୟ ବିହାରୀଙ୍କୁ ମେଡିକାଲ ଆସେସ୍ମେଣ୍ଟ ଆଣ୍ଡ ରେଟିଂ ବୋର୍ଡର ସଭାପତି ରୂପେ ନିଯୁକ୍ତି ଦିଆଯାଇଛି। ରାଜ୍ୟର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବିଏଡ୍ ଓ ବିଏଚ୍ଏଡ୍ରେ ନାମଲେଖା ପାଇଁ ଆସନ୍ତା 28 ତାରିଖରେ ପ୍ରବେଶିକା ପରୀକ୍ଷା ହେବ। ଏଥିପାଇଁ ୱେବ୍ସାଇଟ୍ରେ ଆସନ୍ତା 22 ତାରିଖରୁ ପ୍ରବେଶପତ୍ର ଉପଲବ୍ଧ ହେବ। ସେହିଭଳି ଏମ୍ଏଡ୍ରେ ନାମଲେଖା ପାଇଁ ଆସନ୍ତା 27 ତାରିଖରେ ପ୍ରବେଶିକା ପରୀକ୍ଷା ହେବ। ରଥଯାତ୍ରା ପାଇଁ ଆସନ୍ତା 8 ତାରିଖ ସୋମବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ କୋର୍ଟ ଛୁଟି ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛୁଟି ଘୋଷଣା କରିବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପରମ୍ପରା ଅନୁଯାୟୀ ଅଣସର ଗୃହରେ ଶ୍ରୀବିଗ୍ରହମାନଙ୍କର ଘଣାଲାଗି, ଖଳିଲାଗି ଓ ପରେ ଖଡ଼ିଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନଙ୍କ ଘଣାଲାଗି ସମ୍ପନ୍ନ ହେବା ପରେ ଘଣ୍ଟ, ଛତା, କାହାଳୀ ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ସେହିପରି ଦତ୍ତ ମହାପାତ୍ରଙ୍କ ଘରୁ ଆସିଥିବା ଖଡ଼ି ମହାପ୍ରଭୁଙ୍କୁ ଲାଗି କରାଯିବାର ବିଧି ରହିଛି। ଏହି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ଗୋପନୀୟ ଭାବେ କରାଯିବ। ଗତକାଲି ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେନୀତି ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନବପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର 56ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳଙ୍କଠାରୁ ପୁରସ୍କୃତ ହୋଇଥିବା 14 ଜଣ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗ ଦେଇଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ହୋଇଯାଇଛି। ତେବେ ଆସନ୍ତା ରବିବାର ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ଭଲପୁର ଓ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।